ନମସ୍କାର ଶ୍ରୋତା ବନ୍ଧୁ, ଋତୁସ୍ରାବ ଓ ପରିଚ୍ଛନ୍ନତା ଦିବସ ଉପଲକ୍ଷେ ଓଡ଼ିଶା ମୋବାଇଲ ବାଣୀ ଆଇନା ଓ ୱାଟରେଡ଼ର ସହାୟତାରେ ଆପଣଙ୍କ ପାଇଁ ଆରମ୍ଭ କରୁଛି ଏକ ନୂଆ ଅଭିଯାନ, ଯେଉଁଠିକି ଆମେ ଋତୁସ୍ରାବ ଓ ପରିଚ୍ଛନ୍ନତା ବିଷୟରେ ଚର୍ଚ୍ଚା କରିବୁ ଏବଂ ତା ସହିତ ଜାଣିବାକୁ ଚାହିଁବୁ ଆପଣଙ୍କର ମତ। ତାହେଲେ 28 May ଗୁରୁବାର ସନ୍ଧ୍ୟା 7-8 ଆମର ପ୍ରଥମ ପର୍ଯ୍ୟାୟ ଶୁଣିବାକୁ ଭୁଲିବେ ନାହିଁ। ଏହି ଅଭିଯାନରେ ଭାଗ ନେବା ପାଇଁ ନମ୍ବର 3 ଦବାନ୍ତୁ ଏବଂ ଆମ ସାଙ୍ଗରେ ଚର୍ଚ୍ଚା କରନ୍ତୁ ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ବିଷୟରେ ଆପଣଙ୍କର ମତ। ଧନ୍ୟବାଦ।